ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆଜିଠାରୁ ହେଲା ଆରମ୍ଭ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ଯାଏଁ ଗୃହ ମୁଲତବୀ। ରାଜ୍ୟରେ 2098 ହାତୀ ଏବଂ 27 ବାଘ ଅଛନ୍ତି, ଗୃହରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଦେଶର ସମସ୍ତ କେନ୍ଦ୍ରୀୟ ହସ୍କିଟାଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା 25% ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ମଶା କାମୁଡ଼ାଜନିତ ରୋଗର ନିରାକରଣ ସମ୍ପର୍କରେ ଜନସଚେତନତା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ। ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ ଦାବି କରି କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ପ୍ରଥମାର୍ଦ୍ଧରେ ଗୃହ ମାତ୍ର 15 ପାଇଁ ଚାଲିବା ପରେ ବାଚସ୍କତି ଅପରାହ୍ନ 4 ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୂର୍ବତନ ସଦସ୍ୟ ସ୍ୱର୍ଗତ ସୁନ୍ଦର ମୋହନ ମାଝୀଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗ ଉଠାଇ ପ୍ରବଳ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡି ସଦସ୍ୟମାନେ ଜଣେ କାର୍ଯ୍ୟରତ ଏଏସ୍ଓଙ୍କୁ ଆକ୍ରମଣ ଘଟଣାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଶ୍ନ କରି ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ବାଚସ୍କତି ପ୍ରଥମେ 10:41 11:41 ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। 11:41 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସମାନ ପରିସ୍ଥିତି ଲାଗି ରହିଥିଲା। ଏହି ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗତ 7 ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ଏହାପରେ ବାଚସ୍କତି 11:45 ଅପରାହ୍ନ 4 ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହି ଅଧିବେଶନ ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ 19 କାର୍ଯ୍ୟଦିବସ ରହିଛି। 9 ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଏବଂ 10 ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟସୂଚୀ ରହିଛି। 12 ଏବଂ 13 ବେସରକାରୀ ସଭ୍ୟ କାର୍ଯ୍ୟଦିବସ ରହିଛି। ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତମାସ 22 ଆରମ୍ଭ ହୋଇ 31 ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟରେ ସମ୍ପ୍ରତି କରାଯାଇଥିବା ପଶୁ ପକ୍ଷୀ ଏବଂ ବନ୍ୟପ୍ରାଣୀ ଗଣନାରୁ ମହାନଦୀରେ 14 ଘଡ଼ିଆଳ କୁମ୍ଭୀର ରହିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ଆଜି ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଭିତରକନିକାରେ 1850 ବଉଳା କୁମ୍ଭୀର, ସାତକୋଶିଆରେ 97, ଶିମିଳିପାଳରେ 76 ଏବଂ ଘୋଡ଼ାହାଡ଼ ଡ୍ୟାମ୍ରେ 84 ଗୋମୁହା କୁମ୍ଭୀର ଅଛନ୍ତି। ଏହି ଗଣନା ଅନୁଯାୟୀ ସମଗ୍ର ରାଜ୍ୟରେ 2098 ହାତୀ ଏବଂ 27 ବାଘ ରହିଛନ୍ତି। ପକ୍ଷୀ ଗଣନା ତଥ୍ୟ ଆଧାରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଚିଲିକା ହ୍ରଦରେ 108 ପ୍ରଜାତିର 10,99,000, ଭିତରକନିକାରେ 121 ପ୍ରଜାତିର 1,51,000 ଏବଂ ହୀରାକୁଦରେ 143 ପ୍ରଜାତିର 3,42,000 ବିଦେଶାଗତ ପକ୍ଷୀ ଅଛନ୍ତି। ଚିଲିକା ସହ ରାଜ୍ୟର ସାମୁଦ୍ରିକ ଅଞ୍ଚଳରେ 742 ଡଲ୍ଫିନ୍ ଥିବା ସେ କହିଛନ୍ତି। ସେହିଭଳି ଗହୀରମଥରେ ଥିବା ଅଲିଭ୍ ରିଡ୍ଲେ କଇଁଛଙ୍କ ସଂଖ୍ୟା 3,00,000 ଅଧିକ ହେବ ବୋଲି ସେ କହିଛନ୍ତି। ତେବେ ଋଷିକୁଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟା ଏପର୍ଯ୍ୟନ୍ତ ହୋଇନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ରାଜ୍ୟର ବନୀକରଣ କାର୍ଯ୍ୟ କେବଳ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ସମ୍ପନ୍ନ ହୋଇଥାଏ ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ଆଜି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଚାରାରୋପଣ ପରେ 3 ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଭାଗ ବହନ କରିଥାଏ। ବନୀକରଣ ନିମନ୍ତେ ଅନ୍ୟ କୌଣସି ସରକାରୀ ବିଭାଗ କିମ୍ବା ବେସରକାରୀ ସଂଗଠନକୁ ନିୟୋଜିତ କରାଯାଇ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ସେ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ମୋଟ 51 ବନଖଣ୍ଡରେ ବିଭିନ୍ନ ବନୀକରଣ ଯୋଜନା ମାଧ୍ୟମରେ ମୋଟ 2,16,62,000 ଚାରାରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେଶର ସମସ୍ତ କେନ୍ଦ୍ରୀୟ ହସ୍କିଟାଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା 25% ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆବଶ୍ୟକସ୍ଥଳେ ଅଧିକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ହସ୍କିଟାଲ କର୍ତ୍ତୃପକ୍ଷଙ୍କ ନିକଟକୁ ଏ ନେଇ ପତ୍ର ଲେଖାଯାଇଛି। କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପରିପ୍ରେକ୍ଷୀରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସେହିଭଳି ହସ୍କିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସିସିଟିଭି କ୍ୟାମେରା ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାର୍ ରୋନାଲ୍ଡ ରସ୍ 1897 ମସିହା ଆଜିର ଦିନରେ ତାଙ୍କର ଆବିଷ୍କାର ଦ୍ୱାରା ବିଶ୍ୱବାସୀଙ୍କୁ ଜଣାଇଥିଲେ, ମାଇ ଏନୋଫିଲିସ୍ ମଶା କାମୁଡ଼ିଲେ ମେଲେରିଆ ରୋଗ ହୋଇଥାଏ। ସାର୍ ରୋନାଲ୍ଡ ରସ୍କର ଅବଦାନକୁ ମନେ ପକାଇବା ପାଇଁ ଆଜି ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ରୋନାଲ୍ଡ ରସ୍କର ଏହି ଆବିଷ୍କାର ପାଇଁ ତାଙ୍କୁ 1902 ମସିହାରେ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା। ମଶା କାମୁଡ଼ାଜନିତ ପରିସ୍ଥିତି ଏବଂ ଏ ସଂକ୍ରାନ୍ତ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବା ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ବିଶ୍ୱ ମଶା ଦିବସ ପାଳନର ମୂଳ ଲକ୍ଷ୍ୟ। ଆସନ୍ତା 2030 ମସିହା ସୁଦ୍ଧା ଓଡ଼ିଶାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଆଧାରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦର୍ଶାଯାଇଛି। ରାଜ୍ୟର ମୋଟ ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ 84% ଅଧିକ 7 ଜିଲ୍ଲା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ବୌଦ୍ଧ, ମୟୂରଭଞ୍ଜ ଏବଂ କନ୍ଧମାଳରେ ଚିହ୍ନଟ ହୋଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏହି 7 ଜିଲ୍ଲାରେ 27,684 ଜଣ ମ୍ୟାଲେରିଆ ରୋଗୀ ଅଛନ୍ତି। ଗତମାସ ଶେଷ ସୁଦ୍ଧା ରାଜ୍ୟରେ 32,676 ମ୍ୟାଲେରିଆ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ରାୟଗଡ଼ାରୁ ସର୍ବାଧିକ 6,088 ମ୍ୟାଲେରିଆ ଆକ୍ରାନ୍ତ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମ୍ୟାଲେରିଆ ରୋଗରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଉପକୂଳ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ କମ୍ ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ପ୍ରାୟ 2,000 ଥିବା କୁହାଯାଇଛି। ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପ୍ରାୟ 500 ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼, ରାଉରକେଲା, ବଲାଙ୍ଗୀର, କଟକ ସହରଗୁଡ଼ିକରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗଞ୍ଜାମ ଜିଲ୍ଲା ଚିକିଟିଠାରେ ବିଷାକ୍ତ ମଦ୍ୟପାନ ଯୋଗୁଁ 20 ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ମାଉନ୍ଦପୁର ଏବଂ କରବାଲୁଆ ଗ୍ରାମର ଏହି ଲୋକମାନେ ଏକ ଦେଶୀ ଭାଟିରେ ମଦ୍ୟପାନ କରିଥିବା ଜଣାପଡ଼ିଛି। ଏହି ଘଟଣାର ତଦନ୍ତ ଆରମ୍ଭ ହେବା ସହ 4 ଜଣଙ୍କୁ ପୁଲିସ୍ ଗିରଫ କରି ପଚରାଉଚରା କରୁଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,
ଇଲିସିଟ୍ ଟ୍ରେଡରକୁ କର୍ଭ କରିବା ପାଇଁ ସରକାର ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରି ସେ କାର୍ଯ୍ୟକୁ ଆରମ୍ଭ କରୁଛନ୍ତି। ନୂଆ ଏକ୍ସାଇଜ୍ ପଲିସି ବି ଆସିବ, ତେଣୁକରି ସବୁ ଦୃଷ୍ଟିକୋଣରୁ ଯେଉଁଠି ଯେଉଁଠି ଇଲିସିଟ୍ ଲିକରର ଟ୍ରେଡିଂ ହେଉ, ଆଇଏମ୍ଏଫ୍ଏଲ୍ ହେଉ କିମ୍ବା ଦେଶୀ ମଦ୍ୟର କଥା ହେଉ, ଯେଉଁଠି ଯେଉଁଠି ହେଉଛି ସେ କଥାକୁ ପୂରାପୂରି ଭାବରେ ବନ୍ଦ କରା 4 ଜଣଙ୍କୁ ଗିରଫ କରିସାରିଥିଲା ଏବଂ ଯେଉଁ ଲୋକମାନେ ଅଛନ୍ତି ସେମାନେ ସମସ୍ତେ ସେଫ୍ ଜୋନ୍ ଭିତରେ ଅଛନ୍ତି, ସେମାନେ ସମସ୍ତେ ଭଲ ଅଛନ୍ତି। ଆଇସିୟୁରେ ଜଣେ ପେସେଣ୍ଟଙ୍କର ଟିକେ ଅବସ୍ଥା ଖରାପ ଥିଲା ଏବଂ ସେ ବି ଧୀରେ ଧୀରେ ସୁଧୁରିବା ଆରମ୍ଭ କରିଛନ୍ତି।
ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଆଜି ଅପରାହ୍ନ 4 ପ୍ରକାଶ ପାଇବ। ତାଲିକାଭୁକ୍ତ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ 24 ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଚଳିତ ମାସ 31 ଦିନ ଦ୍ୱିତୀୟ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ମାସ 10 ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଆସନ୍ତା ସେପ୍ଟେମ୍ବର ମାସ 18 ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସଦର ମହକୁମାଠାରେ କୋର୍ଟ ପ୍ରତିଷ୍ଠା ଦାବି କରି କୋଷାଗୁମୁଡ଼ା ଅଞ୍ଚଳ ବିକାଶ ପରିଷଦ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି। ବିକାଶ ପରିଷଦ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତୀକ ଅନଶନ ଘୋଷଣା ପରେ ଆଜି କୋଷାଗୁମୁଡ଼ାଠାରେ ବନ୍ଦ ପାଳନ କରାଯାଇଛି, ଫଳରେ ସେଠାରେ ସମସ୍ତ ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ବନ୍ଦ ରହିଛି। ଭାଦ୍ରବ କୃଷ୍ଣ ତୃତୀୟା ତିଥି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆସନ୍ତାକାଲି ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପାଖାପାଖି ଅପରାହ୍ନ 5 ରାତି 9 ପର୍ଯ୍ୟନ୍ତ ବନକଲାଗି ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବନକଲାଗି ପରେ ଶ୍ରୀଜୀଉଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ ଏବଂ ଏହାପରେ ସର୍ବସାଧାରଣ ଦର୍ଶନ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର କୋଲକାତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆଜି ସନ୍ଧ୍ୟାରେ କଟକ କଳା ବିକାଶ କେନ୍ଦ୍ରଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଆୟୋଜିତ କଳାକ୍ରାନ୍ତି ଶୀର୍ଷକ ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଏବଂ ଓଡ଼ିଶାର ନୃତ୍ୟଶିଳ୍ପୀମାନେ ଲୋକନୃତ୍ୟ ପରିବେଷଣ କରିବେ। ଦକ୍ଷିଣ ବାଂଲାଦେଶ ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଆଗାମୀ 24 ମଧ୍ୟରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆଜିଠୁ ହେଲା ଆରମ୍ଭ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ଯାଏଁ ଗୃହ ମୁଲତବୀ। ରାଜ୍ୟରେ 2098 ହାତୀ ଏବଂ 27 ବାଘ ଅଛନ୍ତି, ଗୃହରେ ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ମଶା କାମୁଡ଼ା ଜନିତ ରୋଗର ନିରାକରଣ ସମ୍ପର୍କରେ ଜନସଚେତନତା ପାଇଁ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ ଏବଂ ରାଜ୍ୟରେ ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।